ஸ்ரீ கோவிந்தாய் ஸ்ரீ கிருஷ்ண பலராம் ஜெய் ஸ்ரீ ஜெகநாத் பலகு சுபிரமணியன் ஸ்ரீ ராதா கிருஷ்ண சந்திர ஸ்ரீ லக்ஷ்மி சந்தே ஜெய் ஸ்ரீ சீதாராம ஹனுமான் ஜோ பிரபாத பத்மரே மறுப்பணம் திருவிதன் கரி ஸ்ரீல குருதேவ் ஸ்ரீ சிவன் பக்தி சுவாமி சுவாமிகள் மாரதம் பாத பத்மரி மறுப்பணம் திருவிதன் கரி ஈஸ்கன் பிரதிஷ்ட ஆச்சாரிய ஸ்ரீ ஸ்ரீமதி ஸ்ரீ பக்திதாம் சந்திர பூபா மாரதம் பாத பத்மரி மறுப்பணம் திருவிதன் கரி சமஸ்தாதுகுரு வைஷ்ணவன் கரி ஆய ஆமே ஸ்ரீமன் பாகவதம் தசம ஸ்கந்த 33 அத்தியாய ஸ்லோக 12 கதா என்ன கரிவா ராசல் லீலா கதா ராசலீலா தித்திய தர பை அனுஷ்டித ஹோச்சி பிரதம தர ராசலீலா ஹோத்தா பகவான் அந்தர்தியான ஆயிட்டு தாபர கபிமான விரோ கீத சுணிலே தாபர வர்த்தமான பூ தித்திய தர பை ராச நிறைய ஆரம்ப ஹோச்சி சே கதாட்டி குவாச்சி தெணு ஆம கத்தி 9 நம்பர் ஸ்லோக பர்ந்த ஆலோசனா கருத்துல ଆଜି 10 ନମ୍ବର ଶ୍ଳୋକ କଥା ଆରମ୍ଭ କରିବା ଏଠି କୁହାଯାଉଛି କାଚିତ୍ ରାସ ପରିଶ୍ରାନ୍ତା ପାର୍ଶ୍ୱସ୍ତସ୍ୟ ଗଦାଭୂତ ଜଗ୍ରାହ ବାହୁନା ସ୍କନ୍ଦଂ ସ୍ରଥତ୍ ବଳୟ ମଲ୍ଲିକା ଯେଉଁ ଗୋପୀମାନେ ଅଛନ୍ତି 300 କୋଟି ଗୋପୀ ଅଛନ୍ତି ତାଙ୍କ ଭିତରୁ 16,108 ମୁଖ୍ୟ ତାଙ୍କ ଭିତରୁ 108 ମୁଖ୍ୟ ତାଙ୍କ ଭିତରୁ 8 ଜଣ ମୁଖ୍ୟ ସେ ଯେଉଁ 8 ଜଣ ମୁଖିଆ ଗୋପୀମାନେ ଥିଲେ ତାଙ୍କର କୌଣସି ଗୋପୀମାନଙ୍କର ନାମ ନିଆଯାଇ ନାହିଁ ରାସଲୀଳାରେ ଯେଉଁମାନେ ଭାଗ ନେଇଥିଲେ କୌଣସି ଗୋପୀମାନଙ୍କର ନାମ ସୁଖଦେବ ଗୋସ୍ୱାମୀ ନେଇନାହାନ୍ତି କାହିଁକି ନା ଏଇଟା କହିଥିଲେ ସେମାନେ ତୁମେ ଆମର ନାମ ଗ୍ରହଣ କରିବ ନାହିଁ କିନ୍ତୁ ଯଦି ବା ନାମ ଗ୍ରହଣ କରିନଥିଲେ କିନ୍ତୁ ରାଧାରାଣୀଙ୍କର କୃପାରୁ ବା ଭଗବାନ ବିଶେଷ ବ୍ୟବସ୍ଥାରେ ରାଧାରାଣୀଙ୍କର ନାମଟା ପରୋକ୍ଷ ଭାବରେ ସୁଖଦେବ ଗୋସ୍ୱାମୀ ନେଇଛନ୍ତି ଦଶମ ସ୍କନ୍ଧ 32 ଅଧ୍ୟାୟରେ ଯେଉଁ କୁହାଗଲା ଅନୟା ରାଧିତ ନୂନ ଭଗବାନ ହରିଡ଼ୀଶ୍ୱର ଅନନ୍ୟ ଭାବରେ ଯେ ଆରାଧନ ଭଗବାନ ହରିଡ଼ୀଶ୍ୱର ଅନନ୍ୟ ଭାବରେ ଯେ ଆରାଧନା କରନ୍ତି ଅର୍ଥାତ୍ ସେ ହେଉଛନ୍ତି ରାଧା ତେଣୁ ତାଙ୍କରି ନାମଟି କେବଳ ପରୋକ୍ଷ ଭାବରେ ପ୍ରକାଶ ପାଇଥିଲା ଅନ୍ୟମାନଙ୍କର ନାମ ପ୍ରକାଶ ପାଇନାହିଁ କିନ୍ତୁ ଆଚାର୍ଯ୍ୟମାନେ ଜାଣିଛନ୍ତି କେଉଁ ଗୋପୀ କିଭଳି ଭାବରେ ସବୁ ଭଗବାନଙ୍କ ସହିତ ଲୀଳା କରୁଛନ୍ତି ତେଣୁ ସେମାନେ ତାଙ୍କର ଲୀଳା ଅନୁସାରେ ଜାଣିଲେ ଇଏ ଗୋପୀ ହେଉଛି ତମକ ଆମେ ସେଠି ଆଲୋଚନା କରୁଥିଲେ କିଏ ଚନ୍ଦ୍ରାବଳୀ କିଏ ଚନ୍ଦ୍ରାବଳୀଙ୍କର ସଖୀ କିଏ ରାଧାରାଣୀ କିଏ ରାଧାରାଣୀଙ୍କ ସଖୀ ଏମାନଙ୍କ ସବୁ ନାମ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ତେଣୁ ଏ ଶ୍ଳୋକରେ ଯେଉଁ କହିଛନ୍ତି କାଚିତ୍ ରାସ ପରିଶ୍ରାନ୍ତା ରାସଲୀଳାରେ ଯେତେବେଳେ ପରିଶ୍ରାନ୍ତ ହେଇକିରି ଶ୍ରାନ୍ତ ହେଇକିରି ପାର୍ଶ୍ୱସ୍ତସ୍ୟ ଗଦାଭୂତ ଭଗବାନ ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି ଦୁଇ ଜଣ ହୈମନ୍ତ ମାଣିକ ହୈମନ୍ତ ମାଣି ଲୋକଟି ରହିଛନ୍ତି ଭଗବାନ ତାଙ୍କ ଭିତରେ ଦ୍ୱେ ଦ୍ୱେ ମଣିନାଙ୍ଗ ହୈମାନଙ୍ଗ ମହାମରକତ ଯଥା ଦୁଇ ଜଣ ବା ଅନ୍ୟ ପ୍ରକାରରେ ଆମେ ଦେଖିଲେ ଦୁଇ ଜଣ କୃଷ୍ଣଙ୍କ ମଧ୍ୟରେ ଜଣେ ଗୋପୀ ନୃତ୍ୟ କରୁଛନ୍ତି କିନ୍ତୁ ଗୋପୀମାନେ କେହି ଦେଖିପାରୁନାହାନ୍ତି କୃଷ୍ଣ ଏତେ ସଂଖ୍ୟାରେ ଅଛନ୍ତି ବୋଲି ଗୋପୀମାନେ ଖାଲି ଜାଣୁଛନ୍ତି ଅନେକ ସଂଖ୍ୟାରେ ଗୋପୀ ଅଛନ୍ତି 300 କୋଟି ଗୋପୀ ଅଛନ୍ତି ସେମାନେ ଜାଣିପାରୁଛନ୍ତି କିନ୍ତୁ କୃଷ୍ଣ ଜଣେ ବୋଲି ସେମାନେ ଦେଖୁଛନ୍ତି ମୋ ପାଖରେ ଅଛନ୍ତି ଇଏ ଭଗବାନଙ୍କ ଅଦ୍ଭୁତ ରାସ ଲୀଳା ଏଇଟା ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ତେଣୁ ଏଠି କହିଲେ କାଚିତ୍ ରାସ ପରିଶ୍ରାନ୍ତା ପାର୍ଶ୍ୱସ୍ତସ୍ୟ ଗଦାଭୂତ ଭଗବାନ ଗଦା ଧାରଣ କରିନାହାନ୍ତି କିନ୍ତୁ ତାଙ୍କର ଗଦାଭୂତ ବୋଲି କୁହାଯାଉଛି ତାଙ୍କର ପାଦରେ ଏହା ହସ୍ତରେ ଶଙ୍ଖଚକ୍ର ଗଦା ପଦ୍ମ ଧାରଣ କରନ୍ତି ଭଗବାନ କେତେବେଳେ ଚତୁର୍ଭୁଜ ରୂପରେ କେତେବେଳେ ଦ୍ୱିଭୁଜ ରୂପରେ ଆବିର୍ଭୂତ ହୁଅନ୍ତି ତେଣୁ ଏଠି ଯଦିଓ ଗଦା ଧାରଣ କରିନାହାନ୍ତି କିନ୍ତୁ ଗଦାଭୂତ ବୋଲି କୁହାଯାଇଛି ଏଇଟା ଆଚାର୍ଯ୍ୟ ଟୀକାରେ କହିଛନ୍ତି କାହିଁକି ଏଇଟା କୁହାଯାଇଛି ତେଣୁ ଜଣେ ଗୋପୀ ପରିଶ୍ରମରେ ହେଇକିରି ପରିଶ୍ରମ ପ୍ରାପ୍ତ ହେଇକିରି ସେ ପାଖରେ ଥିବା ଭଗବାନ ଯିଏକି ଗଦାଭୂତ ଗଦା ଧାରଣ କରିଛନ୍ତି ବା ତାଙ୍କର ହସ୍ତରେ ଗଦା ଥାଏ ଜଗ୍ରାହ ବାହୁନା ସ୍କନ୍ଦନ ସେ ତାଙ୍କର ବାହୁରେ କହିଲେ ଏଠି ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଦକ୍ଷିଣ ବାହୁ ବାହୁନା କହିଲେ ଦକ୍ଷିଣେନ ଜଗ୍ରାହ ବିଶ୍ୱନାଥ ଚକ୍ରପୀଠକୁ କହୁଛନ୍ତି ଦକ୍ଷିଣ ବାହୁରେ ଭଗବାନଙ୍କର ସ୍କନ୍ଧକୁ ଧାରଣ କଲେ ଜଗ୍ରାହ ସ୍ରଥତ୍ ବଳୟ ମଲ୍ଲିକା ତାଙ୍କର ହସ୍ତରେ ଯେଉଁ ବଳୟ ବା ଚୁଡ଼ି ସବୁ ରହିଛି ସେସବୁ କ'ଣ ସ୍ରଥତ୍ କହିଲେ ଶୀତଳ ହୋଇଯାଉଥିଲା ଏବଂ ମଲ୍ଲିକା ତାଙ୍କର ଯେଉଁ ଲଗେଇଛନ୍ତି ଚୂଡ଼ା ଡେଣିରେ ଫୁଲ ସବୁ ଲଗେଇଛନ୍ତି, ସେ ମଧ୍ୟ କ'ଣ ତଳେ ପଡ଼ିଯାଉଥିଲା ନୃତ୍ୟ କରୁଥିବା ସମୟରେ, ସେସବୁ ହେଉଥିଲା ଏଇଭଳି ଭାବରେ। ତେଣୁ ଏଠି କୁହାଯାଉଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଶ୍ରୀକୃଷ୍ଣ ଗୋପୀମାନଙ୍କୁ ସେମାନଙ୍କ ନୃତ୍ୟ ଗୀତ ପାଇଁ ପ୍ରଶଂସା କରୁଥିଲେ, ଏବଂ ଏହି ଶ୍ଳୋକରେ ଆମେ ଦେଖିବାକୁ ପାଉଛେ ଯେ ଗୋପୀମାନେ ତାଙ୍କ ସହିତ କି ପ୍ରକାର ଦୃଢ଼ ଅନ୍ତରଙ୍ଗତାର ସହିତ ଆଚରଣ କରୁଥିଲେ। ଏଠାରେ ଜଣେ ପରିଶ୍ରାନ୍ତ ଗୋପୀ ତାଙ୍କ ବାହୁ ଦ୍ୱାରା କୃଷ୍ଣଙ୍କ ସ୍କନ୍ଧକୁ ଧାରଣ କରି ବିଶ୍ରାମ ନେଇଥିଲେ। ଜୀବ ଗୋସ୍ୱାମୀ ବର୍ଣ୍ଣନା କରିଛନ୍ତି ଯେ ଗଦା ଶବ୍ଦ ଦ୍ୱାରା ଏହି ଶ୍ଳୋକରେ ନୃତ୍ୟ ଶିକ୍ଷକ ପାଇଁ ଉପଯୁକ୍ତ ଏକ ପ୍ରକାର ଦଣ୍ଡକୁ ବୁଝାଉଛି। ରାସ ନୃତ୍ୟର ଉପଭୋଗ ବୃଦ୍ଧି ପାଇଁ ଶ୍ରୀକୃଷ୍ଣ ଏହି ସମସ୍ତ ଦ୍ରବ୍ୟ ଆଣିଥିଲେ। ଭଗବାନ ଦ୍ରବ୍ୟ ଆଣିବା ପାଇଁ ଗୁହାଇକିରି ଆଣିବାକୁ ପଡ଼ିବ ସେ ବିଷୟରେ ନୁହଁ, ଭଗବାନ ସବୁ ସୃଷ୍ଟି କରିପାରିବେ, ଭଗବାନ ସିଏ କ'ଣ ନ କରିପାରିବେ, ସବୁକିଛି ସାଙ୍ଗେ ସାଙ୍ଗେ ତିଆରି କରିପାରିବେ। ଆମର ସେ ରାଧାନନ୍ଦ ସ୍ୱାଇଁ ମହାରାଜ କହନ୍ତି ଭଗବାନ ଯେଉଁ 14 ଭୁବନ ତିଆରି କଲେ, ତାଙ୍କ 14 ଭୁବନ ତିଆରି କରିବା ପାଇଁ 14 ସେକେଣ୍ଡ ଲାଗିଲା ନାହିଁ, ଗୋଟିଏ ଇଚ୍ଛା ମାତ୍ରକୁ ସବୁ ସୃଷ୍ଟି ହେଉଛି। ଭଗବାନର ଅର୍ଥ ବୁଝିବାକୁ ପଡ଼ିବ ଏଇଭଳି ଭାବରେ। ତେଣୁ ଭଗବାନ ସେଇଠି ସାଙ୍ଗେ ସାଙ୍ଗେ ସବୁ ତିଆରି କରିପାରିବେ, ଯାହାର ଯାହା ଦରକାର ସବୁକିଛି ସେ ଦେଇପାରିବେ। ତେଣୁ ଏଠି ନାଶ ନୃତ୍ୟର ଉପଭୋଗ ବୃଦ୍ଧି ପାଇଁ ଶ୍ରୀକୃଷ୍ଣ ଏହି ସମସ୍ତ ଦ୍ରବ୍ୟ ଆଣିଥିଲେ। ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବର୍ଣ୍ଣନା କରିଛନ୍ତି ଯେ ଯେଉଁ ଗୋପୀଙ୍କ କଥା ଉଲ୍ଲେଖ କରାଯାଉଛି ସେ ସେମିତି ରାଧାରାଣୀ, ରାଧାରାଣୀ ଗୋପୀମାନେ କିନ୍ତୁ ଶ୍ରେଷ୍ଠ। ପ୍ରକୃତରେ ଯେତେ ସବୁ ଗୋପୀ ଅଛନ୍ତି ସବୁ ରାଧାରାଣୀଙ୍କର ବିସ୍ତାର, ଯେମିତି ବିଷ୍ଣୁ ତତ୍ତ୍ୱ ସବୁ ଭଗବାନ କୃଷ୍ଣଙ୍କର ବିସ୍ତାର, ସେହିଭଳି ଭାବରେ ତାଙ୍କର ଶକ୍ତି ସବୁ ଯେଉଁ ରହିଛନ୍ତି, ଇଏ ହେଉଛନ୍ତି ମୂଳ ଶକ୍ତି, ହେଉଛନ୍ତି ରାଧାରାଣୀ। ତାଙ୍କର ରାଧିନୀ ଶକ୍ତି, ଭଗବାନଙ୍କର ଯେଉଁ ଅନ୍ତରଙ୍ଗା ଶକ୍ତି ରହିଛି, ଆମେ ବହିରଙ୍ଗା ଶକ୍ତିରେ ଆମେ ସବୁ କାର୍ଯ୍ୟ କରୁଛେ, ଅନ୍ତରଙ୍ଗା ଶକ୍ତି ଭଗବାନଙ୍କର ଗୋଟେ ରହିଛି ଯାହାକି ସତ୍, ଚିତ୍ ଏବଂ ଆନନ୍ଦ। ସତ୍ ଅଂଶ ସନ୍ଧିନୀ, ଚିତ୍ ଅଂଶେ ଚିତ୍ ଅଂଶେ ସମ୍ବିତ ଏବଂ ଆନନ୍ଦାଂଶ ଲାହାଦିନୀ। ସମ୍ବିତ, ସନ୍ଧିନୀ, ଲାହାଦିନୀ ଭଗବାନଙ୍କର ଅନ୍ତରଙ୍ଗା ଶକ୍ତି। ତେଣୁ ଲାହାଦିନୀ ଶକ୍ତିରେ ପ୍ରକାଶ ହେଉଛନ୍ତି ରାଧାରାଣୀ। ତେଣୁ ସେ ରାଧାରାଣୀ ଭଗବାନ କନ୍ଧକୁ ଧାରଣ କରିଛନ୍ତି, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି ତାଙ୍କ ଭାଷ୍ୟରେ। ଏବଂ ପରବର୍ତ୍ତୀ ଶ୍ଳୋକ 2ରେ ଉଲ୍ଲେଖିତ ଗୋପୀମାନେ ଯଥାକ୍ରମେ ଲଳିତା ଏବଂ ବିଶାଖା, 8 ଜଣଙ୍କ ନାମ, 8 ଜଣଙ୍କ ଗୋପୀମାନଙ୍କ କଥା କୁହାଯାଇଛି। 8 ଜଣ ହେଉଛନ୍ତି ମୁଖ୍ୟ, ଏଇ ପ୍ରଥମେ ଏଠି କୁହାଗଲା ରାଧାରାଣୀ, ତା'ପରେ ଶ୍ଳୋକରେ କୁହାଯିବ ଲଳିତା ଏବଂ ବିଶାଖା, ଭଗବାନଙ୍କର ପ୍ରିୟ ସଖୀ 2 ଜଣ ଲଳିତା ଏବଂ ବିଶାଖା। ତେଣୁ ଏ ଅଷ୍ଟ ସଖୀ ଭିତରେ ଲଳିତା ଏବଂ ବିଶାଖା ରହିଛନ୍ତି ରାଧାରାଣୀଙ୍କ ସହିତ, ଲଳିତା ଏବଂ ବିଶାଖା ରହିଛନ୍ତି, କୃଷ୍ଣ ରହିଛନ୍ତି, ଆମର ଏଠି ଅଷ୍ଟ ସଖୀ ରହିଛନ୍ତି। ଏଠି ଏଠି ଭଗବାନଙ୍କର ବାମ ପଟେ ରହୁଛନ୍ତି ରାଧାରାଣୀ, ରାଧାରାଣୀ ପାଖରେ ରହୁଛନ୍ତି ବିଶାଖା, ଏବଂ କୃଷ୍ଣଙ୍କର ଡାହାଣ ପଟେ ରହିଛନ୍ତି ଲଳିତା। ଏଇଭଳି ଭାବରେ ଅଷ୍ଟ ସଖୀ ରହିଛନ୍ତି। ତେଣୁ ହଁ, ଏ ଶ୍ଳୋକରେ କୁହାଯାଉଛି ସଦ୍ଗୁଣ ସଦ୍ଗୁଣ ପ୍ରାଧାନ୍ୟେନ ସଖୋ ବର୍ଣ୍ଣିତ୍ୱା ସୌଭାଗ୍ୟ ପ୍ରାଧାନ୍ୟେନ ସର୍ବମୁଖ୍ୟତମା ବର୍ଣ୍ଣନ୍ତି। ଆ ପୂର୍ବରୁ ଯେଉଁ ତାଙ୍କର ସଦ୍ଗୁଣ ସବୁ ବର୍ଣ୍ଣନା କରାଗଲା, କେତେ ସୁନ୍ଦର ଭାବରେ ସଙ୍ଗୀତ ଗାନ କରୁଥିଲେ, କେତେ ନୃତ୍ୟ କରୁଥିଲେ, ସୁନ୍ଦର ନୃତ୍ୟ କରୁଥିଲେ, ଆ ପୂର୍ବରୁ ଆମେ ଗତକାଲି କହୁଥିଲେ ଯେତେ ସଂଖ୍ୟକ ଜୀବ ଅଛନ୍ତି ସେତେ ସଂଖ୍ୟକ ରାଗ ଅଛି, ସ୍ୱର ଯେଉଁ ରହିଛି ବିଭିନ୍ନ ପ୍ରକାର ସ୍ୱର, ସାରେଗାମ ପାଧାନୀ, ଏ 7ଟି ଯେଉଁ ସ୍ୱର ରହିଛି, ଆ ଦେହରେ ଯେତେ ସଂଖ୍ୟକ ଜୀବ ଅଛନ୍ତି ସେତେ ସଂଖ୍ୟକ ରାଗ ଅଛି, ଏବଂ ବିଶେଷ ଭାବରେ 16,000 ରାଗରେ ସେମାନେ ଗାନ କରୁଥିଲେ, 16,000 ପ୍ରକାର ରାଗରେ ସେମାନେ ସବୁ ଗାନ କରୁଥିଲେ, 300 କୋଟି ଗୋପୀ। ତେଣୁ ଏଠି ଆମେ ଗତକାଲି ସେଟା ଆଲୋଚନା କରୁଥିଲେ, ତେଣୁ ଏଠି କୁହାଯାଉଛି ଯେ ତାଙ୍କର ସୌଭାଗ୍ୟ ବର୍ଣ୍ଣନା କଲା ପରେ ବର୍ତ୍ତମାନ ତାଙ୍କର ସଦ୍ଗୁଣ ପ୍ରଦାନ କଲା ପରେ ବର୍ତ୍ତମାନ ସୌଭାଗ୍ୟ ବର୍ଣ୍ଣନା କରାଯାଉଛି, ଏଭଳି ସେ ଭଗବାନଙ୍କ ନିକଟରେ ରହିଛନ୍ତି, ନୃତ୍ୟ କରୁଛନ୍ତି। ତେଣୁ ଇଏ ବାହୁନା କହିଲେ ଦକ୍ଷିଣ ବାହୁରେ ଭଗବାନଙ୍କୁ ଧାରଣ କରିଛନ୍ତି, ଭଗବାନଙ୍କୁ ବାମ ପଟରେ ରହିଛନ୍ତି ଭଗବାନ। ଲଳିତା ମାଧବ ବାମେ ବୃଷଭାନୁ କନ୍ୟା ସୁନୀଲ ବସନା ଗୌରୀ ରୂପେ ଗୁଣେ ଧନ୍ୟା। ରାଧାରାଣୀ ଭଗବାନଙ୍କୁ ବାମ ପଟେ ରହିଥାନ୍ତି, ଲଳିତା ମାଧବ ବାମେ ବୃଷଭାନୁ କନ୍ୟା, ତେଣୁ ଏହିଭଳି ଭାବରେ ସ୍ୱାଧୀନ କାନ୍ତ ତ୍ୱାଦିୟଂ ଶ୍ରୀ ବୃଷଭାନ କୁମାରୀ ଶ୍ରୀ ରାଧିକା ଜୀବ ଗୋସ୍ୱାମୀ ମଧ୍ୟ ଏକଥା କହୁଛନ୍ତି ଏଠି କହିଲେ। ତେଣୁ ଏହିଭଳି ଭାବରେ ପରଶ୍ଳୋକରେ କୁହାଯାଉଛି ତତ୍ରିକା ସଙ୍ଗତଂ ବାହୁଂ କୃଷ୍ଣ୍ୟୋତ୍ପଳ ସୌରଭଂ ଚନ୍ଦନାଲିପ୍ତମାଘ୍ରାୟ ହୃଷ୍ଟ ରୋମାଚୁଚୁମ୍ବଃ। ତତ୍ର ସେ ସମୟରେ କ'ଣ ହେଲା ବା ସେଠାରେ ତତ୍ର ଏକା ଏକା ସଙ୍ଗତମ ଜଣେ ଗୋପୀ ଭଗବାନ କାନ୍ଦ ଉପରେ ବାହୁ ସ୍ଥାପନ କରିକି କୃଷ୍ଣ ଉତ୍ପଳ ଭଗବାନଙ୍କର ଯେଉଁ ବାହୁ ରହିଛି ବାହୁରେ ବହୁତ ସୁବାସ ରହିଛି ସୁବାସ ରହିଛି ତାଙ୍କର ଶରୀରର ସୁବାସରେ ପୃଥିବୀର ସୁବାସ ଆସୁଛି କ'ଣ ପୁଣ୍ୟଗନ୍ଧାଙ୍କ ଦିବ୍ୟାଙ୍ଗ ଭଗବାନ କହିଲେ। ତେଣୁ ତାଙ୍କର ହସ୍ତରୁ ଯେଉଁ ଉତ୍ପଳ ବା ପଦ୍ମ ଫୁଲ ଭଳି ବାସ ଆସୁଛି ସୌରଭ ବା ଏବଂ ଚନ୍ଦନ ମଧ୍ୟ ବାସ ଆସୁଛି ତାଙ୍କର ହସ୍ତରୁ ସେଇ ଚନ୍ଦନ ଏବଂ ପଦ୍ମ ଭାବରେ ପଦ୍ମ ଭଳି ସୌରଭ ଯେଉଁ ଆସୁଛି ଭଗବାନଙ୍କ ବାହୁକୁ ଆଲିପ୍ତମ ଚନ୍ଦନ ଚର୍ଚ୍ଚିତ ହେଇଛି ସେ ହାତରେ ଚନ୍ଦନ ଚର୍ଚ୍ଚିତ ହେଇଛି ସେଇ ବାହୁକୁ ଆଗ୍ରହାୟ ହୃଷ୍ଟ ରୋମା ଚୁଚୁମ୍ବ ଆଉ ଜଣେ ଗୋପୀ ସେଇଟାକୁ ଆଗ୍ରହଣ କରିକି ବା ଶୁଙ୍ଘିକିରି ଚୁମ୍ବନ କରିବା ପାଇଁ ଆରମ୍ଭ କଲେ। ଆମେ ଆପୂର୍ବରୁ ସେଇଟା କୁହାଯାଇଛି ହେଉଛି ଲଳିତା ଏବଂ ବିଶାଖା ଏଇ ଦୁଇ ଜଣ ସଖୀଙ୍କ କଥା ଏଠି କୁହାଯାଇଛି କୁହାଗଲା ନା ସିଏ ଯେଉଁଛି ଆଉ ପରେ ବର୍ଣ୍ଣନା କରାଯିବ। ଏଠି ପୂର୍ବ ଅଧ୍ୟାୟ କ୍ରିୟାତୁଲ୍ୟ ତା ଦିଅଂ ନୁନ ଶ୍ୟାମଳା ରାଧିକାଙ୍କ ସଖୀ ଏଠି ଇଏ ହେଉଛି ବିଶ୍ୱନାଥ ଚକ୍ରପୀଠ କହୁଛନ୍ତି ଶ୍ୟାମଳା ଇଏ ହେଉଛନ୍ତି ଶ୍ୟାମଳା ରାଧାଙ୍କର ସଖୀ ଶ୍ୟାମଳା ତାଙ୍କ ବିଷୟରେ 32 ଅଧ୍ୟାୟରେ 4 ନମ୍ବର ଶ୍ଳୋକରେ କୁହାଯାଇଛି। ତେଣୁ ଏହିଭଳି ଭାବରେ ବିଭିନ୍ନ ଗୋପୀମାନଙ୍କର ଭଗବାନଙ୍କ ସହିତ ଯେଉଁ ଲୀଳା କରୁଛନ୍ତି ସେଇଟା ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ। ତେଣୁ 12 ନମ୍ବର ଶ୍ଳୋକ କହୁଛନ୍ତି କଶ୍ୟାସିନ୍ ନାଟ୍ୟ ବିକ୍ଷିପ୍ତ କୁଣ୍ଡଳ ତ୍ରିସମଣ୍ଡିତମ ଗଣ୍ଡଂ ଗଣ୍ଡେ ସନ୍ଧସତ୍ୟା ପ୍ରାଦ ତାମ୍ବୁଳ ଚର୍ବିତମ ସେ କ'ଣ ହେଉଛି ନା କଶ୍ୟାଚିତ୍ ନାଟ୍ୟ ବିକ୍ଷିପ୍ତ ନାଟ୍ୟ ନୃତ୍ୟ କରୁଥିବାରୁ ତାଙ୍କର ଯେଉଁ କୁଣ୍ଡଳ ଯେଉଁ ଦୌଡ଼ୁଥିଲା ବା ଦୋଳାୟମାନ ହେଉଥିଲା ସେଇ କୁଣ୍ଡଳର କାନ୍ତିରେ ତ୍ୱିଷ ସେଇଥିରେ ମଣ୍ଡିତ ହୋଇକରି ବା ଦୀପ୍ୟମାନ ହୋଇକରି ତାଙ୍କର ଗଣ୍ଡ ଦେଶ ତାଙ୍କର ଗାଲ ବା ତାଙ୍କର ଇଏ ସନ୍ଦଧତ୍ୟା ପ୍ରାଦ ତାମ୍ବୁଳ ଚର୍ବିତମ କୌଣସି ଏକ ଗୋପୀ ନୃତ୍ୟବଶତଃ ଦୋଦୁଲ୍ୟମାନ କୁଣ୍ଡଳ ଯୁଗଳ କାନ୍ତିରେ ଦୀପ୍ତିମାନ ନିଜ ଗଣ୍ଡସ୍ଥଳ ଶ୍ରୀକୃଷ୍ଣଙ୍କ ଗଣ୍ଡସ୍ଥଳରେ ସଂଯୋଜିତ କଲାରୁ କୃଷ୍ଣ ତାଙ୍କୁ ସଯତ୍ନେ ତାଙ୍କ ଚର୍ବିତ ତାମ୍ବୁଳ ପ୍ରଦାନ କଲେ। ଭଗବାନ ତାମ୍ବୁଳ ପାନ ଚର୍ବଣ କରୁଥିଲେ ସେ ତାମ୍ବୁଳକୁ ସେ ଗୋପୀଙ୍କୁ ପ୍ରଦାନ କଲେ ତାଙ୍କ ମୁଖରେ ନିଜ ମୁଖରୁ ତାଙ୍କ ମୁଖକୁ ପ୍ରଦାନ କଲେ ବହୁତ ଅନ୍ତରଙ୍ଗ ଲୀଳା ଭଗବାନଙ୍କର ଏଇଟା ହେଉଛି ରାସ ନୃତ୍ୟ। ତେଣୁ ଏଇଟାରେ କୁହାଯାଇଛି ବିଶ୍ୱନାଥ ଚକ୍ରପୀଠ ଇୟଂ ପୂର୍ବୋକ୍ତ ସାମ୍ୟ ଶୈବ୍ୟା ଇଏ ହେଉଛନ୍ତି ଚନ୍ଦ୍ରାବଳୀଙ୍କର ସଖୀ ଶୈବ୍ୟା ଭଗବାନଙ୍କ ସହିତ ଏହିଭଳି ଭାବରେ ନୃତ୍ୟ କରୁଛନ୍ତି ଅନ୍ତରଙ୍ଗ ଲୀଳା ସବୁ ହେଉଛି। ତେଣୁ ନୃତ୍ୟତି ଗାୟତି କାଚି କୁଜନ୍ ନୁପ୍ରମେଖଳା ପାର୍ଶ୍ୱସ୍ଥା ଚ୍ୟୁତ ହସ୍ତାବ୍ଜଂ ଶ୍ରାନ୍ତା ଧା ସ୍ତନେଓ ଶିବମ୍ ଆଉ ଜଣେ ଲୋକଙ୍କ କଥା କୁହାଯାଉଛି ଇଏ ହେଉଛି ଏ ଦୁଇ ଜଣ ଏଥିରେ କି ହେଉଛି ଚନ୍ଦ୍ରାବଳୀ ଏବଂ ପଦ୍ମା ଏ ଦୁଇ ଜଣ କଥା କୁହାଯାଉଛି। ନୃତ୍ୟପରାୟଣ ଗୀତରତା ହୋଇ ନୁପୁର ମେଖଳା ଶ୍ରଦ୍ଧାମାନ କୌଣସି ଗୋପୀ କ୍ଳାନ୍ତ ହୋଇ ପଡ଼ି ପାର୍ଶ୍ୱସ୍ଥିତ ଭଗବାନ ଅଚ୍ୟୁତଙ୍କ ସୁଖକର କରକମଳ ନିଜ ସ୍ତନ ଯୁଗଳ ଉପରେ ଧାରଣ କଲେ। ଏହିଭଳି ଭାବରେ ବିଭିନ୍ନ 8 ଜଣ ମୁଖ୍ୟ ସଖୀମାନଙ୍କ କଥା ଏଠି କୁହାଯାଉଛି ରାସ ନୃତ୍ୟ ହେଉଛି। ତେଣୁ ଗୋପ୍ୟୋ ଲବ୍ଧାଚ୍ୟୁତଂ କାନ୍ତଂ ଶ୍ରିୟ ଏକାନ୍ତ ବଲ୍ଲଭଂ ଗୃହୀତ କଣ୍ଠ୍ୟ ସଦୋଭ୍ୟାଂ ଗାୟନ୍ତ୍ୟସ୍ତଂ ବିଜୟରେ ଇଏ ହେଉଛି ଲକ୍ଷ୍ମୀଦେବୀଙ୍କ ଏକାନ୍ତ ବଲ୍ଲଭ କମନୀୟ କୃଷ୍ଣଙ୍କୁ ଗୋପୀମାନେ ସେମାନଙ୍କ ଅନ୍ତରଙ୍ଗ ପ୍ରେମିକ ରୂପେ ଲାଭ କରି ପରମାନନ୍ଦ ଉପଭୋଗ କଲେ। ତାଙ୍କ ଗୁଣଗାନ କରି ଗୋପୀମାନେ ଆନନ୍ଦରେ ବିହାର କରିବା ସମୟରେ ସେମାନଙ୍କ ଗଳାକୁ କୁଣ୍ଡାଇ ଧରିଲେ। ଏଭଳି ଭାବେ ରାସ ନୃତ୍ୟ ଚାଲିଛନ୍ତି। ଶ୍ଳୋକରେ କୁହାଯାଉଛି ଅଚ୍ୟୁତଂ, ଏଠି ଅଚ୍ୟୁତ ଶବ୍ଦ ବ୍ୟବହାର କରାଯାଇଛି କାହିଁକି ଲବ୍ଧାଚ୍ୟୁତଂ ଅଚ୍ୟୁତ ବୋଲି କୁହାଗଲା କାହିଁକି ନା କସ୍ମାଚିଦପି ରୂପ ଗୁଣାଦି ମହାତ୍ମ୍ୟ ଚ୍ୟୁତି ରହିତା, ଭଗବାନଙ୍କର ଯେଉଁ ରୂପ ରହିଛି ଗୁଣ ରହିଛି ଆଉ ବୟସ ଅଧିକା ହେଇଗଲା ତାଙ୍କର କମିଗଲା ତା ନୁହଁ, ସବୁବେଳେ ସେଟା ରହିଛି ଅଚ୍ୟୁତ, ସେଥିପାଇଁ କୁହାଗଲା ସୁସ୍ଥିରଂ ବା ସବୁବେଳେ ପାଇଁ ସେଟା ସ୍ଥିର ହେଇକି ରହିଛି ସୀତାରାମ ହନୁମାନ ଯୋଉଠି ହେଇଯାଏ କାନ୍ତଂ କହିଲେ ରମଣଂ ଲବ୍ଧ୍ୱା ତସ୍ୟ ସୁଦୁର୍ଲଭତା, ଏଠି କାନ୍ତ ଶବ୍ଦ କହିବାର ଅଭ୍ୟାସ ହେଉଛି ବହୁତ ଦୁର୍ଲଭ, ଭଗବାନଙ୍କ ଏଭଳି ସଙ୍ଗ ପ୍ରାପ୍ତ ହେବା ଏତେ ସହଜ କଥା ନୁହଁ, ତେଣୁ ବହୁତ ଦୁର୍ଲଭ ବସ୍ତୁ ସେ ପ୍ରାପ୍ତ ହେଉଛନ୍ତି ଗୋପୀମାନଙ୍କ କି ଭାଗ୍ୟ, ସୁଖଦେବ ଗୋସ୍ୱାମୀ ଏହି ଭାବରେ ଏ କଥାକୁ ପ୍ରାପ୍ତ କରୁଛନ୍ତି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏ ଯେଉଁ ଗୋଟେ ଦୁଇଟି ଶ୍ଳୋକକୁ କୋଟ୍ କରିଛନ୍ତି, ଏଇ କଥା କାଳିଆ ପତ୍ନୀମାନେ କହୁଥିଲେ ଭଗବାନଙ୍କୁ, ଯେତେବେଳେ ଭଗବାନ କାଳିଆର ମଥା ଉପରେ ନୃତ୍ୟ କରୁଥିଲେ ସେତେବେଳେ ଏ କଥା କହିଲେ ଯେ ଆମର ସ୍ୱାମୀଙ୍କର କିଭଳି ଭାବରେ ଆପଣ କୃପା ପ୍ରାପ୍ତ ହେଲେ, ଆମ ପାଦଧୂଳି କେମିତି ପ୍ରାପ୍ତ ହେଲେ, ଯେଉଁ ପାଦଧୂଳି ପ୍ରାପ୍ତ ହେବା ପାଇଁ ଶ୍ରୀ ଲଲନା ଚରତ ତପ ଲକ୍ଷ୍ମୀଦେବୀ ବେଲବନରେ ଏ ପର୍ଯ୍ୟନ୍ତ ମଧ୍ୟ ତପସ୍ୟା କରୁଛନ୍ତି କିନ୍ତୁ ସେ ପ୍ରାପ୍ତ ହୋଇପାରୁନାହାନ୍ତି। ଏବଂ ଦଶମ ସ୍କନ୍ଧ 47 ଅଧ୍ୟାୟ 60 ଶ୍ଳୋକରେ ଉଦ୍ଧବ ମଧ୍ୟ ସେ କଥା କହିଥିଲେ, ଗୋପୀମାନଙ୍କ ଭାଗ୍ୟକୁ ପ୍ରଶଂସା କରିଥିଲେ, ନାୟମ ଶ୍ରୀରଙ୍ଗ ନିତାନ୍ତରତି ପ୍ରସାଦ, ଗୋପୀମାନେ ଯେଉଁ କୃପା ପ୍ରାପ୍ତ ହେଲେ, ଯେଉଁ ପ୍ରସାଦ ପ୍ରାପ୍ତ ହେଲେ ଆଉ କେହି ସେଟା ପ୍ରାପ୍ତ ହୋଇନାହାନ୍ତି, ନାୟମ ଶ୍ରୀରଙ୍ଗ ନିତାନ୍ତରତି ପ୍ରସାଦ ସ୍ୱର୍ଯୋଷିତା ନଳିନାଗନ୍ଧା ରୁଚାଙ୍କୁ ତ ନୁହେଁ, ଏମିତିକି ସ୍ୱର୍ଗର ଅପ୍ସରାମାନେ ମଧ୍ୟ ସେଟା ପ୍ରାପ୍ତ ହୋଇନାହାନ୍ତି। ରାସୋତ୍ସବରେ ଭଗବାନ କେମିତି ତାଙ୍କୁ କଣ୍ଠରେ ଧାରଣ କରୁଥିଲେ, ଆଲିଙ୍ଗନ କରୁଥିଲେ, ଚୁମ୍ବନ କରୁଥିଲେ, ଏସବୁ ଜିନିଷ ଏ ବହୁତ ଭାଗ୍ୟର କଥା, ଏଟା କେହି ପ୍ରାପ୍ତ ହୋଇପାରୁନାହାନ୍ତି, ଲକ୍ଷ୍ମୀଦେବୀ ତ ପ୍ରାପ୍ତ ହୋଇପାରୁନାହାନ୍ତି, ଅନ୍ୟମାନଙ୍କ କଥା କ'ଣ କହିବା। ତେଣୁ ଏଇଭଳି ଭାବରେ ଆମେ କଥାକୁ ବିଶ୍ରାମ ଦେବା, ଭଗବାନଙ୍କର ବର୍ତ୍ତମାନ ଶୟନ ଆଳତି ହେବ, ଶୟନ ଆଳତି ଚାଲିଛନ୍ତି, ଆମେ ଗୋଟେ ଶୟନ ଆଳତି ଗୀତ ବୋଲିବା, ତାପରେ ଭଗବତ ଗୀତ ପାଠ କରିକି ଆମ କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ ଗେ, ଜୟ ଶ୍ରୀ ଗୋପାଳ ମହାରାଜ ଗେ, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌରଭକୁନ୍ଦ କି, ଗୋପ୍ରମାନନ୍ଦେ।